ଦୟାନିଧି ମିଶ୍ରଙ୍କର ଏକ ମର୍ମସ୍ପର୍ଶୀ ଗଳ୍ପ ଆକର୍ଷଣ। ଏହି ଗଳ୍ପଟି ଏକ ସତ୍ୟ ଘଟଣା ଉପରେ ଆଧାରିତ। ଗଳ୍ପର ପ୍ରଥମ ପରିଚ୍ଛେଦ। ଆଜି ପିଲାକାଳ କଥା ମନେ ପଡ଼ିଲେ କେତେବେଳେ ସୁଖ ହୁଏ, କେତେବେଳେ ବା ଦୁଃଖ ହୁଏ। ଯେତେବେଳେ କାମଦାମ କିଛି ନଥାଏ, ମଣିଷ ନିଶ୍ଚିନ୍ତ ହୋଇ ଘଡ଼ିଏ ବସିବାକୁ ଅବସର ପାଏ। ପିଲାଦିନର କେତେ ପୁରୁଣା କଥା ଆସି ମନେ ପଡ଼େ, ସେସବୁ ଭୁଲିବାକୁ ଚେଷ୍ଟା କଲେ ମଧ୍ୟ ଭୁଲି ହୁଏ ନାହିଁ। ସ୍ମୃତି ତ କଦାପି ନୁହେଁ ଫିଙ୍ଗିବାର, ଫିଙ୍ଗି ପାରିଲେ ସେ ଲଭନ୍ତା ନିସ୍ତାର। କମଳା ଘର ଆମ ଘର ବେଶୀ ଦୂର ନୁହେଁ, ଆମ ଘରେ ଥାଇ ତାକୁ ଡାକିଲେ ସେ ଶୁଣିପାରିବ। କମଳା ସବୁବେଳେ ଆମ ଘରେ ଥାଏ, ମା ତାକୁ ଗେଲ କରନ୍ତି, କେତେ ଚିଜ ଖାଇବାକୁ ଦିଅନ୍ତି। ମୁଁ ମଧ୍ୟ ତାଙ୍କ ଘରକୁ ଯାଏ, ସେଠାରେ ଖାଏ ପିଏ, କେତେ ହସ କୌତୁକ ଅନୁଭବ କରେ। କମଳାର ମା ମୋତେ ବହୁତ ଆଦର କରନ୍ତି, ସେ ଯେତେବେଳେ ମୋତେ ବାବା ବୋଲି ଡାକନ୍ତି, କମଳା ମୁର୍କି ମୁର୍କି ହସି ବହୁତ ଖୁସି ହୁଏ, ସେ ମୋତେ ଏତେ ଭଲ ପାଏ। କମଳା ଆଉ ମୁଁ ଏକା ସାଙ୍ଗରେ ଖେଳୁ, ଦାଣ୍ଡ ଦୁଆରେ ବସି କେତେ ବାଲିଘର ଗଢ଼ୁ। ସେତେବେଳେ ମନ ସବୁବେଳେ ପ୍ରଫୁଲ୍ଲ, ଖେଳିବା ପାଇଁ ଭାରି ଆଗ୍ରହ। ବିଧାତାଙ୍କ 24 ଘଣ୍ଟିଆ ଦିନ ମନକୁ ଆସେ ନାହିଁ, ଓ ବିଧାତାଙ୍କ ଦିନଗୁଡ଼ାକ ଏତେ ଲମ୍ବ, କେତେବେଳେ ସରେ ନାହିଁ। ସେଥିପାଇଁ ଆମ ମନକୁ ଆମେ ସାନ ସାନ ଦିନମାନ ସୃଷ୍ଟି କରୁ। ସୂର୍ଯ୍ୟଙ୍କର ଉଦୟ ଅସ୍ତ ସଙ୍ଗେ ଆମ ଦିନର କୌଣସି ସମ୍ବନ୍ଧ ନଥାଏ। ସୂର୍ଯ୍ୟ ଆକାଶରେ ଥିଲେ ମଧ୍ୟ ଆମର ଦିନରାତି ହୁଏ। ବାଲିଘର ବନାଇ ଖେଳିବା ବେଳେ ଆମେ ଦିନକ ମଧ୍ୟରେ କେତେ ଦିନ ରାତି କଟାଇ ଦେଉ, ଆଉ ସେ କଥା କାହିଁ। ସେ ସ୍ୱପ୍ନମୟ ରାଜ୍ୟ ଖୋଜିଲେ ଆଉ କାହୁଁ ମିଳିବ। ବଡ଼ି ଭୋରରୁ ଉଠି ଦିହେଁ ଯାକ ଆମେ ବଗିଚାରୁ ଫୁଲ ତୋଳିବାକୁ ଯାଉ। ଆମ ବଗିଚାରେ ଗୋଟାଏ ଚମ୍ପା ଗଛ ଅଛି, ବାପା ଗଛଟିକୁ କଟକରୁ କିଣି ଆଣି ବଗିଚାରେ ଲଗାଇଥିଲେ। ସେଥିରେ କେତେ ଫୁଲ ଫୁଟେ, ସେ ଫୁଲ ଦେଖିଲେ ତୋଳିବା ପାଇଁ ଇଚ୍ଛା ହୁଏ ନାହିଁ। ଫୁଲଗୁଡ଼ିକ ସବୁ ସତେଜ, ଯେପରି ସୂର୍ଯ୍ୟ ପବନ ଓ ପାଣି ତିନିହେଁ ମିଶି ସେସବୁକୁ ସତେଜ କରୁଛନ୍ତି। ଏପରି ଫୁଲ ତୋଳିବାକୁ କାହାର ମନ ବଳିବ, ଫୁଲକୁ ଛିଣ୍ଡାଇ ପକାଇଲେ ଫୁଲର ମନ କଷ୍ଟ ହେବ ଯେ, ତା ଦେହରୁ କିଛି ରକ୍ତ ବାହାରିବ, ହସିଲା ଫୁଲଟି କାନ୍ଦି ପକାଇବ, ନା ନା ଦିଅଁ ଘେନିବେ ପରା, ଦିଅଁଙ୍କ ପାଇଁ ସେ କାମ କରିବାକୁ ହେବ। କମଳା ଓ ମୁଁ ଚମ୍ପା ଗଛ ଉପରକୁ ଉଠି ଗୀତ ଗାଇ ଗାଇ ଫୁଲ ତୋଳୁ, ଫୁଲ ନେଇ ଘରେ ମାଳା ଗୁନ୍ଥୁ। କମଳା ମୋଠାରୁ ଭଲ ମାଳା ଗୁନ୍ଥି ଜାଣେ, ତା ଫୁଲମାଳଟିକୁ ମୋତେ ଦିଏ, ମୋ ଫୁଲମାଳଟିକୁ ମୁଁ ତାକୁ ଦିଏ। ଫୁଲମାଳ ଧରି ଦୁହେଁଯାକ ଆମ ଗାଁ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରକୁ ଯାଉ, ଠାକୁରଙ୍କୁ ମାଳା ପିନ୍ଧାଇ ହସି ହସି ଘରକୁ ବାହୁଡ଼ି ଆସୁ। ଦିନେ ଆମ ଚମ୍ପା ଗଛରୁ ଫୁଲ ତୋଳି ଆସୁଥିଲୁ, ପଞ୍ଝାଏ ଟୋକା ଆସି କହିଲେ, କାଲି ଦେଖିବ ସବୁ ଆମେ ନେଇଯାଇଥିବୁ, ତମେ ଆସିଲା ବେଳକୁ ଗଛରେ ଗୋଟେ ହେଲେ ବି ଫୁଲ ନଥିବ। ସେମାନଙ୍କ କଥା ଶୁଣି ମୋ ମନରେ ଭାରି କଷ୍ଟ ହେଲା। କମଳା ମୁହଁକୁ ଶୁଖେଇ ମୋ ମୁହଁକୁ ଅନେଇଲା। କମଳାର କଷ୍ଟ ଦେଖି ମୋ ମନରେ ଟିକେ ରାଗ ହେଲା, ଆଚ୍ଛା ଦେଖିବା ସେମାନେ କେମିତି ଫୁଲ ନେଇଯିବେ। ଦୁହେଁ ପ୍ରତିଜ୍ଞା କଲୁ ଯେ ଆର ଦିନ ରାତି 4ଟାରୁ ଆସି ଆମେ ଫୁଲତକ ନେଇଯିବା। ସେଦିନ ରାତିରେ ମୋ ଆଖିରେ ନିଦ ହେଲା ନାହିଁ, କେତେବେଳେ 4ଟା ବାଜିବ, ପିଲାଏ ଆସି ବଗିଚାରୁ ଫୁଲ ନେଇଯିବେ ପରା, ତାହେଲେ ଆମେ କ'ଣ ଆଉ ତୋଳିବୁ, ଦିଅଁ କ'ଣ ଆମ ହାତର ଫୁଲହାର ପିନ୍ଧିବେ ନାହିଁ, ଆମେ କି ଦୋଷ କଲୁ, 12 ବର୍ଷର ତପସ୍ୟା କ'ଣ ଶୁକୁଆପୋଡ଼ାରେ ଚାଲିଯିବ। ଏମିତି ଭାବି ଭାବି ମନ ଆକୁଳ ହେଲା, ଆଖିରେ ଆଉ ଜମା କଷା ପଡ଼ିଲା ନାହିଁ, ଖଟ ଉପରେ ଏକଡ଼ ସେକଡ଼ ହୋଇ ଛଟପଟ ହେଉଥାଏ। ଯେମିତି 4ଟା ବାଜିଲା ମୋ ଶୋଇବା ଘର କବାଟଟି ଖୁଡ଼କିରି ଶବ୍ଦ ହେଲା, ଦ୍ୱାର ଖୋଲି ଦେଖେଛେ କମଳା। ତାକୁ ସେପରି ଭାବରେ ରାତିରେ ଆସିବାର ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି, ତେବେ କ'ଣ କମଳା ମଧ୍ୟ ମୋ ପରି ରାତିଯାକ ଶୋଇନାହିଁ, ଫୁଲ ତୋଳିବା ପାଇଁ ତାର ଏତେ ଆଗ୍ରହ। ମୁଁ ତାକୁ କିଛି ନ କହି ଚାଦର ଖଣ୍ଡି ଘୋଡ଼ାଇ ହୋଇ ତା ସାଙ୍ଗରେ ବଗିଚାକୁ ଗଲି। ସେତେବେଳକୁ ଆକାଶରେ ଚହ୍ନ ଥିଲା, ତାରାଗୁଡ଼ିକ ହୀରା ଫୁଲ ଫୁଟିବା ପରି ଆକାଶରେ ଜୁଳୁଜୁଳୁ ଦିଶୁଥାନ୍ତି। ପାହାନ୍ତିଆ ପବନ ଫୁଲରେଣୁ ଉଡ଼ାଇ ବଗିଚା ଯାକ ମହକାଇ ସୁଲୁସୁଲୁ ବହୁଥିଲା। ଚମ୍ପା ଫୁଲଗୁଡ଼ିକ ବୃନ୍ତାସନରେ ବସି ପବନ ଦୋଳାରେ ଦୌଡ଼ୁଥିଲେ। ବଗିଚାର ଚାରିଆଡ଼େ ଚନ୍ଦ୍ରକିରଣ ହସୁଥିଲା, ଫୁଲ ଉପରେ ଚନ୍ଦ୍ରକିରଣ, ପତ୍ର ଉପରେ ଚନ୍ଦ୍ରକିରଣ, ସବୁଠାଇଁ ଚନ୍ଦ୍ରକିରଣ। ଯେଉଁଠି ଚନ୍ଦ୍ରକିରଣ ପଡ଼ୁଥିଲା ନିଜେ ହସି ଅନ୍ୟକୁ ହସାଉଥିଲା। ବଗିଚାଟି ଯେମିତି ଚନ୍ଦ୍ରର ରାଇଜ, କିନ୍ତୁ ଏସବୁ ଦେଖିବା ପାଇଁ ଆମର ଆଖି କାହିଁ? ଆମ ମନ ରହିଲା ଫୁଲ ତୋଳିବା ଉପରେ। କାଳେ ଟୋକାଇ ଆସି ଫୁଲ ନେଇଯାଇଥିବେ। ବଗିଚାରେ ପହଞ୍ଚିବା କ୍ଷଣି ଦୁହେଁଯାକ ମାଙ୍କଡ଼ ପରି ଗଛ ଉପରକୁ ଚଢ଼ିଗଲୁ। କମଳା ଗୋଟିଏ ଜାଗାରେ ବସି ଫୁଲ ତୋଳିଲା, ମୁଁ ଆଉ ଗୋଟିଏ ଜାଗାରେ ବସି। ମୋ ପାଖରେ ଫୁଲ ତକ ତୋଳିସାରି କମଳା ଯେଉଁ ଡାଳରେ ବସି ଫୁଲ ତୋଳୁଥିଲା ସେଠିକି ଗଲି। ସେଠିକି ଯାଇ ଦେଖିଲି ଯେ ଅଗଡ଼ାଳର ଫୁଲଗୁଡ଼ାକ କମଳା ତୋଳିପାରୁନାହିଁ। ମୋତେ ଦେଖି ସେ ଘୁଞ୍ଚିଗଲା ଓ କହିଲା, ତମେ ସେଠିକୁ ଯାଅ ନା, ସରୁ ଡାଳ ଭାଙ୍ଗିଯିବ। ମୁଁ କିନ୍ତୁ ତା କଥା ଶୁଣିପାରିଲି ନାହିଁ। ଆଜି ବଗିଚାରେ ଗୋଟାଏ ହେଲେ ବି ଫୁଲ ରଖିଦେବି ନାହିଁ। ଆଜି ଫୁଲଯାକ ଦିଅଁ ପିନ୍ଧିବେ, ଆଉ କେହି ନେଇପାରିବେ ନାହିଁ। ସେଇଥିପାଇଁ କମଳା କଥା ନ ଶୁଣି ଡାଳ ଉପରକୁ ଉଠିଲି। ଖୁବ୍ ସାବଧାନ ହୋଇ ଫୁଲ ସବୁ ତୋଳିଲି। ଗୋଟିଏ ଫୁଲ ରହିଗଲା। ଯେତେ ଚେଷ୍ଟା କଲେ ସୁଦ୍ଧା ସେ ଫୁଲଟିକୁ ତୋଳିପାରିଲି ନାହିଁ। ଆଉ ଟିକିଏ ଉପରକୁ ଉଠିଲି, ଯେଉଁ ଡାଳରେ ଫୁଲଟି ଥିଲା ହାତ ଲମ୍ବାଇ ସେ ଡାଳଟିକୁ ଧରିଲି। ଡାଳ ଉପରେ ହାତ ଦେଇ ଧୀରେ ଧୀରେ ଫୁଲକୁ ନିଜ ହାତକୁ ଆଣିବା ପାଇଁ ଚେଷ୍ଟା କଲି। ଫୁଲଟି ଠିକ୍ ଛୁଇଁବାକୁ ଯାଉଛି, ଡାଳଟି ଭାଙ୍ଗିଗଲା। ଡାଳ ଭାଙ୍ଗିବା ସଙ୍ଗେ ସଙ୍ଗେ ମୁଁ ଯେଉଁ ଡାଳଟି ହାତରେ ଧରିଥିଲି ସେ ଡାଳ ମଧ୍ୟ ଭାଙ୍ଗିଗଲା। ଆଉ ଆଶ୍ରୟ ନାହିଁ, ମାଟି ଉପରେ ଦୁମ୍ କରି କଚାଡ଼ି ପଡ଼ିଲି। ଦେହମୁଣ୍ଡ ସବୁ ଖଣ୍ଡିଆ ହୋଇଗଲା। ପ୍ରାୟ 2 ମିନିଟ୍ ଅଚେତ ଥିଲି। ତାପରେ କ'ଣ ହେଲା ଆଉ ଜାଣେ ନାହିଁ। ଦ୍ୱିତୀୟ ପରିଚ୍ଛେଦ। ଯେତେବେଳେ ମୋର ଚେତନା ଆସିଲା, ଦେଖିଲି ଯେ ମୁଁ ଗୋଟିଏ କୋଠରୀରେ ଶୋଇଛି। ମୋ ପାଖରେ ଜଣେ ସାହେବ ଚୌକି ଉପରେ ବସିଛନ୍ତି। ବାପା ମଧ୍ୟ ଆଉ ଗୋଟିଏ ଚୌକିରେ ସାହେବ ପାଖରେ ବସିଛନ୍ତି। ମୁଁ ଯେମିତି ଆଖି ମେଲି ଚାହିଁଲି, ସାହେବ ଇଂରାଜୀରେ କ'ଣ କଟର ମଟର କରି ବାପାଙ୍କୁ କହିଲେ। ବାପା ମଧ୍ୟ ସାହେବଙ୍କୁ ଇଂରାଜୀରେ ଜବାବ ଦେଲେ। ପରେ ସାହେବ ବାପାଙ୍କୁ ଆଉ କ'ଣ କହି ଧୀରେ ଚାଲିଗଲେ। ସାହେବ ଚାଲିଗଲା ପରେ ମା ଓ ବହୁ ଦୁହେଁଯାକ କୋଠର ଭିତରକୁ ଆସିଲେ। ଘା ମୁଣ୍ଡ ଆଉଁସିବାକୁ ଲାଗିଲେ। ବହୁ ପିଠି ପାଖରେ ବସି ପିଠି ଆଉଁସିଲେ। ଆଜି ମା ବହୁ ଦୁଇଙ୍କ ଆଖିରେ ଲୁହ, ବାପା ମଧ୍ୟ କାନ୍ଦୁଛନ୍ତି। ମୁଁ ଏଥିର କାରଣ କିଛି ବୁଝିପାରିଲି ନାହିଁ। ମୁଁ କେଉଁଠି ଅଛି, ସେଠାକୁ କେମିତି ଆସିଲି, ଏସବୁ ଜାଣିବା ପାଇଁ ମୋର ବହୁତ ଆଗ୍ରହ ହେଲା, କିନ୍ତୁ ଯେତେ ଚେଷ୍ଟା କଲେ ସୁଦ୍ଧା ଜାଣିପାରିଲି ନାହିଁ। ମାଆଙ୍କୁ କ'ଣ କରିବାକୁ ଆଦେଶ ଦେଇ ବାପା କୋଠରୀରୁ ଚାଲିଗଲେ। ବହୁ ଏକା ମୋ ପାଖରେ ରହିଲେ। ତାଙ୍କ ଆଖିରୁ ଝରଝର ଲୁହ ଗଡ଼ି ଆସୁଛି, ସବୁବେଳେ ମୋ ଦେହକୁ ଆଉଁସୁଛନ୍ତି। ବାପା ମା ଚାଲିଯିବାରୁ ବହୁଙ୍କୁ ପଚାରିଲି, ବହୁ ଏଠିକି କାହିଁକି ଆସିଛେ, ଏଠିକି ଆମକୁ କିଏ ଆଣିଲା? ମୋ କଥା ଶୁଣି ବହୁ ବହୁତ କାନ୍ଦିଲେ। ପଣତରେ ଲୁହ ପୋଛି କହିଲେ, ଡାକ୍ତର ମନା କରିଛନ୍ତି। ସତକୁ ସତ ବହୁଙ୍କ ମୁହଁରୁ କଥା ନ ଶୁଣୁ ମୋ ଦେହଯାକ ଭାରି ପୋଡ଼ିବାକୁ ଲାଗିଲା। ଘାରୁ ରକ୍ତ ବାହାରିଲା, ମୁଁ ପୁଣି ଅଚେତ ହୋଇଗଲି। ଏହିପରି କେତେବେଳେ ଯାଏ ଅଚେତ ଥିଲି ଭଗବାନ ଜାଣନ୍ତି, କିନ୍ତୁ କେଜାଣି କାହିଁକି ମୋତେ ସେ ଅବସ୍ଥାଟି ଭଲ ଲାଗିଲା। ଈଶ୍ୱରଙ୍କ ରାଜ୍ୟରେ ପ୍ରତ୍ୟେକ ପଦାର୍ଥର ଉପକାରିତା ଥାଏ। ମୂର୍ଚ୍ଛା ମରଣ ସଙ୍ଗେ ସମାନ ହେଲେ ସୁଦ୍ଧା କ୍ଷଣ ପାଇଁ ମନୁଷ୍ୟକୁ ସଂସାରର ଦୁଃଖ ସୁଖରୁ ଅନେକ ଦୂରକୁ ନେଇଯାଏ। ଯେଉଁ ବିଷ ମନୁଷ୍ୟର ପ୍ରାଣ ନିଏ, ସେହି ବିଷ ପୁଣି ଔଷଧ ରୂପେ ମଣିଷକୁ ରକ୍ଷା କରେ। ଭଗବାନଙ୍କ ଲୀଳା କିଏ ବୁଝିବ? ମୁଁ ଯେତେବେଳେ ଯାଏ ମୂର୍ଚ୍ଛିତ ଅବସ୍ଥାରେ ଥିଲି, ମୋର ଦୁଃଖ ସୁଖର ଜ୍ଞାନ ନଥିଲା। ସେତେବେଳେ ମୁଁ କେଉଁ ରାଜ୍ୟରେ ବୁଲୁଥିଲି ଭଗବାନ ଜାଣନ୍ତି। କିନ୍ତୁ ବେଶୀ ବେଳେ ଯାଏ ଏ ସୁଖ ଭୋଗ କରିପାରିଲି ନାହିଁ। ପୁଣି ଶୀଘ୍ର ମୋର ଚେତନା ଆସିଲା। ଆଖି ଖୋଲି ଦେଖିଲି ଯେ ମା ଘା ସବୁ ଧୋଇ ସେଥିରେ ମଲମ ଲଗାଉଛନ୍ତି, ବୋଉ ପଙ୍ଖା ଧରି ବିଞ୍ଚୁଛନ୍ତି। ଏପରି ମୂର୍ଚ୍ଛା ଓ ଚେତନାରେ କେତେ ଅଭିନୟ ହେଲା ଲେଖିବାକୁ ଶକ୍ତି ନାହିଁ। ସେ କଥା ଆଜି ମନେ ପଡ଼ିଲେ ଲେଖନୀ ଥରି ଯାଉଛି, ହୃଦୟ ଅବସନ୍ନ ହୋଇଯାଉଛି, ଆଖିରୁ ଅବିଶ୍ରାନ୍ତ ଲୁହ ଗଡ଼ୁଛି। ଓହ, ଦୁଃଖର ସମୟ ଏତେ କଠିନ, ଏତେ ନିଷ୍ଠୁର। ଭଗବାନ ଏ ଦୁଃଖ ମଧ୍ୟରେ କି କି ସୁଖ ନିହିତ କରିଛନ୍ତି କିଏ କହିପାରେ? ମଣିଷର ଅବସ୍ଥା ଚିରଦିନ ସମାନ ନଥାଏ। ଦୁଃଖ ପରେ ସୁଖ, ଆଉ ସୁଖ ପରେ ଦୁଃଖ। ଚକ୍ରବତ୍ ପରିବର୍ତ୍ତନ୍ତେ ଦୁଃଖାନିଚ ସୁଖାନିଚ। ମୋର ଦୁଃଖ ମଧ୍ୟ ବେଶୀ ଦିନ ରହିଲା ନାହିଁ, ଭଗବାନଙ୍କ କୃପାରୁ ଶୀଘ୍ର ଆରୋଗ୍ୟ ଲାଭ କଲି। ସେ ଆଜି ଅନେକ ଦିନ ତଳର କଥା, ଏଥିମଧ୍ୟରେ ଅନେକ ପରିବର୍ତ୍ତନ ହୋଇଗଲାଣି। ବାପା ମୋତେ ଆଉ ଗାଁକୁ ଛାଡ଼ୁନାହାନ୍ତି, ତାଙ୍କ ପାଖରେ ରହି କଟକରେ ପାଠ ପଢ଼ୁଛି। ମା ହେରିକା ମୋ ଦେହ ଭଲ ହେଲାରୁ ଗାଁକୁ ଚାଲିଗଲେ। ବାପା କଟକରେ ଓକିଲାତି କରନ୍ତି, ଗାଁରେ ଜମିଦାରୀ ବୁଝିବା ପାଇଁ କେହି ନଥିବାରୁ ମା କଟକକୁ ଆସିପାରନ୍ତି ନାହିଁ। ଭାଇ ଏ ବର୍ଷ BA ପାସ୍ କରି କଲିକତାରେ MA ପଢ଼ୁଛନ୍ତି, ମୁଁ ମାଟ୍ରିକୁଲେସନ୍ ପାସ୍ କରି କଟକ କଲେଜରେ ପଢ଼ୁଛି। ମୁଁ ଚମ୍ପା ଗଛରୁ କି ଲଗ୍ନରେ ପଡ଼ିଲି କେଜାଣି, ପିଲାକାଳ କଥା ମୋର ଆଉ ଜମା ମନେ ନାହିଁ। ଗାଁକୁ ଯିବା ପାଇଁ ଜମା ଇଚ୍ଛା ହେଉନାହିଁ। ବାପା ମଧ୍ୟ ମୋତେ ଆଉ ଗାଁକୁ ଛାଡ଼ୁନାହାନ୍ତି। ମାଆ ଯେତେ ଚିଠି ଲେଖିଲେ ସୁଦ୍ଧା ବାପା ମାନୁନାହାନ୍ତି। ତାଙ୍କର ଇଚ୍ଛା ପଢ଼ା ଶେଷ ହେବା ଯାଏଁ ମୁଁ କଟକରେ ରହିବି। ମୋର ମଧ୍ୟ ସେଇ ଇଚ୍ଛା। ବାପା କଟକରେ କାହାରି ସଙ୍ଗେ ମୋତେ ମିଶିବାକୁ ଦିଅନ୍ତି ନାହିଁ। ସେ କହନ୍ତି କଟକ ସହର ହେଉଛି କଳିର ରାଜଧାନୀ, ଏପରି ସ୍ଥାନରେ ପିଲାମାନଙ୍କୁ ଆକଟ କରି ରଖିବା ଉଚିତ। ମାଆ ମଧ୍ୟ ଦିନେ କହୁଥିଲା କଟକ ସହର ଦେଖିକରି ଚାଲିବ, ସେଇଠି ମାଟିପତ୍ର ମଧ୍ୟ କଥା କହନ୍ତି। ତେବେ କଟକରେ ଯେ ସମସ୍ତେ ଖରାପ ଏକଥା କିଏ କହିବ। ସେ ଯାହା ହେଉ, ବାପାଙ୍କ କଥା ମାନିବା ହିଁ ମୋର କାର୍ଯ୍ୟ। ଦିନେ ମୁଁ ଘରେ ବସି ପଢ଼ୁଛି, ଡାକବାଲା ଆସି ମୋ ହାତରେ ଚିଠି ଖଣ୍ଡିଏ ଦେଇଗଲା। ଚିଠି ଖୋଲି ପଢ଼ିଲି, କିନ୍ତୁ ତାର ଅର୍ଥ ବୁଝିପାରିଲେ ନାହିଁ। ହସ୍ତାକ୍ଷର ଯେପରି ମୁଁ କେଉଁଠି ଦେଖିଛି, କି ସୁନ୍ଦର ମୁକ୍ତା ପରି ଅକ୍ଷର। ଅତୀତର ଗର୍ଭ ତନ୍ନ ତନ୍ନ କରି ଖୋଜିଲି, କିନ୍ତୁ କୌଣସିଠାରେ କିଛି ବି ପାଇଲି ନାହିଁ। ଚିଠି କିଏ ଲେଖିଛି, ମୋଠାକୁ କାହିଁକି ଲେଖିଛି, ମୋ ସଙ୍ଗେ ତାର କି ସମ୍ପର୍କ, ଏସବୁ ଜାଣିବା ପାଇଁ ଅନେକ ଚେଷ୍ଟା କଲି, କିନ୍ତୁ କିଛି ଠିକ୍ କରିପାରିଲେ ନାହିଁ। ପୁଣି ଚିଠି ଖୋଲି ପଢ଼ିଲେ, ବିନୋଦ ବାବୁ, ମୋର ପରିଚୟର ଭୂମିକା ଅନାବଶ୍ୟକ। ବର୍ତ୍ତମାନ ମୋର ଅନ୍ତିମ କାଳ ଉପସ୍ଥିତ, ତୁମକୁ ଦେଖିବା ପାଇଁ ମୋ ମନ ଅତିଶୟ ବ୍ୟାକୁଳ। ଯଦି ପୂର୍ବ ପରିଚୟର ଆଦର ଥାଏ, ଶୀଘ୍ର ଆସି ମୋର ଉତ୍କଣ୍ଠା ଦୂର କରିବ। ଇତି ତୁମର କ ଚିଠି ପଢ଼ି ମୋ ମନ ବ୍ୟାକୁଳ ହେଲା। ମୁଁ ଯେପରି ଅନ୍ଧକାର ମଧ୍ୟରେ ଆଲୋକ ଦେଖିବାକୁ ପାଇଲି, କିଏ ଯେପରି ମୋ ନିକଟକୁ ଆସି କାଳେ କହିଲା, ଯାଅ, ବିଚାରି ତୁମ ପାଇଁ ବହୁତ କଷ୍ଟ ପାଉଛି। କିନ୍ତୁ ସେ ବିଚାରି କିଏ, ସେ ମୋ ପାଇଁ କାହିଁକି କଷ୍ଟ ପାଉଛି। ଏ କେତେଦିନ ମୋ ହୃଦୟ ଯନ୍ତ୍ରର ତାର ଛିଣ୍ଡି ଯାଇଥିଲା। ଯନ୍ତ୍ର ଲୟ ବିଶିଷ୍ଟ କରିବା ପାଇଁ କେତେ ଚେଷ୍ଟା କରିଥିଲି, କିନ୍ତୁ ମୋର ସକଳ ଚେଷ୍ଟା ବିଫଳ ହୋଇଥିଲା। ଏ ଚିଠି ପଢ଼ିବା କ୍ଷଣି ତାରଗୁଡ଼ିକ ପୁଣି ଯୋଡ଼ି ହୋଇଗଲା, ହୃଦୟ ଯନ୍ତ୍ର ପୁଣି ଲୟ ବିଶିଷ୍ଟ ହେଲା, କେଉଁ ଅଜ୍ଞାତ ରାଜ୍ୟର ଛବି ମୋର ସ୍ମୃତିପଟରେ ଅଙ୍କିତ ହେଲା। ଏ ମୂର୍ତ୍ତି ମୁଁ ଅନେକ ଥର ଦେଖିଛି, ତା ସଙ୍ଗେ କେତେ ଖେଳିଛି, ଶୟନରେ ଜାଗରଣରେ ତାହାର ମୂର୍ତ୍ତିକୁ ଧ୍ୟାନ କରି କେତେ ସୁଖ ପାଇଛି। ଛି, ମୁଁ ଗୋଟେ କୃତଜ୍ଞ, ଆଜି ଏ ସ୍ନେହମୟୀ ମୂର୍ତ୍ତି ମୋ ସ୍ମୃତିପଟରୁ ଲୁପ୍ତ। ମୋତେ ଦେଖିବା ପାଇଁ ସେ ଏତେ ବ୍ୟାକୁଳ, କିନ୍ତୁ ମୁଁ ତ ତା କଥା ଘଡ଼ିଏ ହେଲେ ଭାବୁନାହିଁ। କବି ଯଥାର୍ଥରେ କହିଛନ୍ତି, ସାଏ ନମର ଲେଡ଼ି, ସାଏ ନମର ମେନ୍ ୱେୟାର କନଷ୍ଟାଣ୍ଟ ନେଭର। କମଳା, ସ୍ନେହମୟୀ କମଳା, ତୋର ବାଲ୍ୟ ସହଚରକୁ ତୁ ଏତେ ଭଲ ପାଉ, ତା ପାଇଁ ତୋର ଏତେ ଉତ୍କଣ୍ଠା, କିନ୍ତୁ ତୋର ସେ ସୁନ୍ଦର ମୁଖକୁ ମୁଁ ଆଉ ଦେଖିପାରିବି କି। ତୁ ସ୍ୱର୍ଗର ଯିବ, ତୋର ଚତୁର୍ଦ୍ଦିଗରେ ଦେବତାମାନେ, ସେ ରାଜ୍ୟକୁ ଯିବା ପାଇଁ ମୋର ଅଧିକାର ଅଛି କି। ଆଉ ଭାବିପାରିଲି ନାହିଁ, ହୃଦୟ କମଳାମୟ ହୋଇଗଲା। ଯେଉଁଠାରେ ଅନାଇଲି ସେଇଠି କମଳା, ଆକର୍ଷଣ ପ୍ରଭାବରେ ଭଗବାନ ଟଳିଯାଆନ୍ତି, ମନୁଷ୍ୟ ତ ଛାର ମାତ୍ର। ବାପାଙ୍କୁ କହି ସେଦିନ ଟ୍ରେନ୍ରେ ଗାଁକୁ ବାହାରିଗଲି। ଗାଁକୁ ଗଲାବେଳକୁ ପ୍ରଭାତ ହେବାକୁ ଆହୁରି ଅନେକ ବାକି ଅଛି। ଗାଁରେ କୌଣସିଠାରେ କିଛି ଶବ୍ଦ ନାହିଁ, ଚତୁର୍ଦ୍ଦିଗ ନିସ୍ତବ୍ଧ। କିନ୍ତୁ କମଳା ଘର ନିକଟକୁ ଯାଇ ଦେଖେ ଯେ କାନ୍ଦ ବୋବାଳି ଲାଗିଛି। ସେ କ୍ରନ୍ଦନ ଶୁଣି ମୋ ହୃଦୟ ଚମକି ଉଠିଲା। ମୁଁ ଉନ୍ମତ୍ତ ପ୍ରାୟ ଘର ଭିତରକୁ ପ୍ରବେଶ କଲି। ଘର ଭିତରେ ଯାଇ ଦେଖେ ଅଗଣାରେ ଅନେକ ଲୋକ ଜମା ହୋଇଛନ୍ତି। କମଳାର ପ୍ରଶାନ୍ତ ମୂର୍ତ୍ତି ଗୋଟିଏ ଖଟ ଉପରେ ସ୍ଥାପିତ ହୋଇଛି। ଓହ, କି ଭୀଷଣ ଦୃଶ୍ୟ, ମୁଁ ଆଉ ରହିପାରିଲି ନାହିଁ। କମଳା ନିକଟକୁ ଯାଇ ତାକୁ ଆଲିଙ୍ଗନ କରି କମ୍ପିତ କଣ୍ଠରେ କହିଲି, କମଳା, କମଳା। ଆଉ କିଛି କହିପାରିଲି ନାହିଁ, ମୋର ବାକ୍ୟ ରୁଦ୍ଧ ହୋଇଗଲା। ମୋ କଥା ଶୁଣି କମଳାର ଯନ୍ତ୍ରଣା କାତର ଅବିସର୍ଣ୍ଣ ମୁଖରେ ଏକ ଅପୂର୍ବ ଜ୍ୟୋତି ଫୁଟି ଉଠିଲା। ନିମିଳିତ ନେତ୍ରଦ୍ୱୟ ଉନ୍ମିଳିତ ହେଲା, କିନ୍ତୁ ପୁଣି ଘୋର ଅନ୍ଧକାର। କମଳାର ପିଣ୍ଡ ପ୍ରାଣ ଛାଡ଼ି ଚାଲିଗଲା। କମଳାର ପ୍ରାଣହୀନ ଦେହ ନିଶ୍ଚଳ ହେଲା। ମୋର ସକଳ ଆଶା ଭରସା ବିଲୁପ୍ତ ହେଲା। ଚତୁର୍ଦ୍ଦିଗ ଅନ୍ଧକାର ଦିଶିଲା। କମଳାର ଶୀତଳ ଦେହକୁ କ୍ରୋଡ଼ରେ ରଖି କାନ୍ଦିବାର ଲାଗିଲି। ସେ ଦେହରେ ସ୍ୱର୍ଗୀୟ କାନ୍ତି ଝଲିସି ଉଠୁଥିଲା। ଲାବଣ୍ୟମୟ ଓ ମହିମାମଣ୍ଡିତ ମୁଖମଣ୍ଡଳ, ଅବିକୃତ ଜ୍ୟୋତିର୍ମୟ। ପ୍ରଭାତ ତରୁଣ ଅରୁଣାଲୋକ କମଳାର ମୃତ୍ୟୁମଣ୍ଡିତ ବଦନ ମଣ୍ଡଳରେ ଆସି ପଡ଼ିଲା। ସ୍ନିଗ୍ଧ ପ୍ରଭାତ ସମୀର ତାର ନିତମ୍ବସ୍ପର୍ଶୀ କେଶ ନାମ ସଙ୍ଗେ କ୍ରୀଡ଼ା କରିବାକୁ ଲାଗିଲା। ସ୍ୱର୍ଗର ଜୀବ ସ୍ୱର୍ଗକୁ ଚାଲିଗଲା। କିନ୍ତୁ ଆଜି ଜାଣିଲି ବାପା କାହିଁକି ମୋତେ ଗାଁକୁ ଛାଡ଼ି ଦେଉନଥିଲେ। କିନ୍ତୁ ଆଉ କାହିଁକି ସବୁ ଶେଷ।